26 ଇସ୍ରାଏଲୀୟ ଲୋକେ ମୃତ୍ୟୁବରଣ କଲେ ତାଙ୍କ ଅତି ନିକଟ ଜ୍ଞାତି କୁଟୁମ୍ବ ମୃତ ଲୋକଙ୍କର ସ୍ତ୍ରୀକୁ ବିବାହ କରିବେ। ଏ ନିୟମ ଅନୁସାରେ ଦିନେ ନୟମି ରୁତକୁ କହିଲେ, ମୁଁ ତୁମ୍ଭ ପାଇଁ ସ୍ୱାମୀ ଖୋଜିଦେବି ଯେପରି ତୁମ୍ଭର ନିଜର ପରିବାର ହେବ। ବୟାଜ ଆମ ଅତି ନିକଟ ଜ୍ଞାତି କୁଟୁମ୍ବ। ଆଜି ରାତ୍ରରେ ସେ ଆପଣା ଖଳାରେ ଜବ ଝାଡ଼ିବାରେ ପ୍ରସ୍ତୁତ ଅଛନ୍ତି। ଗାଧ ଓ ଉତ୍ତମ ବସ୍ତ୍ର ପରିଧାନ କର, ପୁଣି ଯେଉଁ ସ୍ଥାନରେ ସେ ଅଛନ୍ତି ସେଇଠାକୁ ଯାଅ। ସେ କେଉଁଠାରେ ଶୟନ କରନ୍ତି ତାହା ଦେଖିବ। ସେ ଶୋଇଲା ପରେ ତାଙ୍କ ପାଦ ପାଖରେ ଶୋଇଯାଅ। ନୟମୀଙ୍କ କଥା ଅନୁସାରେ ରୁତ କାର୍ଯ୍ୟ କଲେ। ବୟାଜ ନିଦରୁ ଉଠି ରୁତଙ୍କୁ ଦେଖିଲେ, ପୁଣି ରୁତ ତାଙ୍କୁ ବାହା ହେବା ପାଇଁ ଇଚ୍ଛା କରୁଅଛନ୍ତି ତାହା ଜାଣିଲେ। ତେଣୁ ସେ ରୁତଙ୍କୁ କହିଲେ, ତୁମ୍ଭେ ଯାହା ଚାହୁଁଅଛ ତାହା ହେବ, କାରଣ ସମସ୍ତେ ଜାଣନ୍ତି ତୁମ୍ଭେ ଜଣେ ଆଦର୍ଶ ସ୍ତ୍ରୀ ଲୋକ।